नमो भगवती वासुदेवाय नमो भगवती वासुदेवाय नमो भगवती वासुदेवाय श्रीमद्भागवतम सेवंथ कैंटो चैप्टर 15 टेक्स्ट 3 दैवे पितृकार्ये त्रिन्नेकैकं उभयत्र वा बोधयत् सुसमृद्धोऽपि श्राद्धे कुर्यान्न विस्तरम् द्वौ दैवे पितृकार्ये त्रिन्नेकैकं उभयत्र वा बोधयत् सुसमृद्धोऽपि श्राद्धे कुर्यान्न विस्तरम् नादमुनि कहुचन्ति युधिष्ठिर महाराजंकु देव श्राद्ध समयरे देवता मानकर पित श्राद्ध समयरे दुईटी ब्राह्मण को निमंत्रण करवा उचित एवं पितृ श्राद्ध समयरे तीनोटी ब्राह्मण को निमंत्रण करा जाय पारे किंबा उभयत्र देव श्राद्ध बा पितृ श्राद्ध उभयत्र गोटे ब्राह्मण निमंत्रण कले यथेष्ट होपे जदिओ जन व्यक्ति अत्यंत समृद्धिशाली थे तथापि से अनेक गुड़े ब्राह्मण को निमंत्रण करवा उचित नुहे कि अत्यंत खर्च व्ययबहुल व्यवस्था करवा यह सब क्षेत्र में उचित नुहे यह श्लोक अर्थ दुदेव पितृकार्ये त्रैनेकैकमुभयत्र वाहा भोजित सुसमृद्धि अभी श्राद्धे कुर्या न विस्तरम नारदमुनि श्री युधिष्ठिर महाराज को ये उपदेश दे श्राद्ध संबंध से कहते श्राद्ध समय दुई प्रकार कथा से कहले गोटे देव कार्य गोटे पितृ कार्य देवता मान को श्राद्ध जो समर्पण करते दुईट ब्राह्मण पितृ श्राद्धरे तीनोटि ब्राह्मण निमंत्रण करवा उचित बोली से कहते किंबा उभयत्र उभय पक्ष केवल गोटे ब्राह्मण जदि निमंत्रण कर धनाढ़ व्यक्ति जदि कहीं था से अधिक ब्राह्मण को निमंत्रण करवा प्रयास करवा उचित नुहे अधिक व्ययबहु व्यवस्था करवा उचित नुहे ये कले जथेष हम बोले कह तात्पर्य ब्राह्मण अर्थ में आम ब्राह्मण सम्बन्ध में बहु आलोचना है प्रकृत ब्राह्मण के से विषय बहु कथा आलोचना है भक्त वैष्णव मद्भक्त सुपच प्रिय जहा कहला नमे भक्त चतुर्वेदी मद्भक्त सुपच प्रिय तत्देयम तत्ग्राह्यम सच पूज्यम जधाय ये कथा भगवान कहते जे भगवान का प्रिय भक्त से जेकोसी कूल जन्म हूँ सोपच चंडाल कूल जन्म हेले सुधा से मोर अति प्रिय चतुर्वेदी पंडित ब्राह्मण पंडित किंतु भक्त नुहे अधिक उन्नत से मोर प्रिय नुहे जड़े चतुर्वेद अध्ययन कर चार वेद ज्ञान अर्जन करु भक्त मोर नुंति से मोर प्रिय नुह चंडाल कूल जात हूँ कि मोर भक्त से मोर प्रिय एक था भगवान को तेणु ये प्रकार व्यक्ति को ही भक्त को ही दि दान कर श्राद्ध दिवस निमंत्रण कर गोटे भक्ति जमी श्रील अदिताचार्य प्रभु हरदास ठाकुर ही निमंत्रण कले केवल हरदास ठाकुर ही निमंत्रण कर भोजन दे हरदास ठाकुर महामडान मुसलमान कूल जात हेले सुधा भगवान को अति प्रिय भक्त श्रीमंत महाप्रभु नाम आचार्य कर उदाहरण देखी अदिताचार्य प्रभु आचार्य वैष्णव आचार्य से उदाहरण देखी महाजन जीन गंथा अदिताचार्य प्रभु जन महाजन प्रामाणिक महाजन आचार्य गौर पार्षद तेणु से जो उदाहरण देखेले से कथा कहते नारद मुनि ଆମେ ଅନୁସରଣ କରିବା ଉଚିତ। ପ୍ରକୃତ ଜଣେ ଉତ୍ତମ ଭକ୍ତ ବୈଷ୍ଣବ, ଯିଏ ବୈଷ୍ଣବ ସେ ପ୍ରକୃତରେ ବ୍ରାହ୍ମଣ, ବ୍ରାହ୍ମଣ ବୈଷ୍ଣବ। ବୈଷ୍ଣବ ନହେଲେ ବ୍ରାହ୍ମଣ ତା ପରମାତ୍, ବ୍ରାହ୍ମଣ ତା ସିଦ୍ଧ ହୁଏ ନା। ଏ ସମ୍ବନ୍ଧରେ ଆମର କଥା ଆଗରୁ ବହୁ ଆଲୋଚନା ହେଇଛି। ପ୍ରକୃତରେ ବ୍ରାହ୍ମଣ କିଏ ସେ ସମ୍ବନ୍ଧରେ ବହୁ ଆଲୋଚନା ହେଇଛି। ତେବେ ସେ ବିଷୟରେ କଥା ହେଇ ନାଦମୁନି କହୁଛନ୍ତି, ଶ୍ରାଦ୍ଧ କାର୍ଯ୍ୟରେ, ଶ୍ରାଦ୍ଧ ଦିବସରେ ଏଇ ପ୍ରକାର ଜଣେ ଉପଯୁକ୍ତ ବ୍ରାହ୍ମଣ ବା ବୈଷ୍ଣବକୁ ତୁମେ ନିମନ୍ତ୍ରଣ କର, ଗୋଟିଏ ହୁଅନ୍ତୁ ମାତ୍ର, ଅଧିକ ବ୍ୟୟବହୁଳ ବ୍ୟବସ୍ଥା କରିବା ଉଚିତ ନୁହେଁ। ଗୋଟିଏ ପ୍ରକାର ବ୍ରାହ୍ମଣ ବା ବୈଷ୍ଣବଙ୍କୁ ନିମନ୍ତ୍ରଣ କରିକିରି ଶ୍ରାଦ୍ଧ ଦିବସରେ ତାଙ୍କୁ ଖାଇବାକୁ ଦିଅ, ଭୋଜନ ଦିଅ, ତାଙ୍କୁ ଦାନ ଦିଅ, ତାଙ୍କୁ ସେବା କର, ତାହେଲେ ଭଲ ହେବ। ପିତୃପୁରୁଷ ଭାରି ଖୁସି ହେବେ, ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ ହ, ଭଗବାନ ବିଷ୍ଣୁ ବା କୃଷ୍ଣରେ ସନ୍ତୁଷ୍ଟ ହୁଏ ତାହେଲେ ସମଗ୍ର ଜଗ ସନ୍ତୁଷ୍ଟ ହୋଇଯିବ। ସେଥିପାଇଁ ଏଇ ପ୍ରକାର ଜଣେ ବୈଷ୍ଣବ ବ୍ରାହ୍ମଣଙ୍କୁ ଯଦି ଭୋଜନ ଦିଆଯାଇ ସନ୍ତୁଷ୍ଟ କରାଯାଏ ତାହେଲେ ଭଗବାନ ଭାରି ସନ୍ତୁଷ୍ଟ ହୁଅନ୍ତି। ତା ନହେଲେ ତଥାକୃତ ବ୍ରାହ୍ମଣ ଚତୁର୍ବେଦୀ ପଣ୍ଡିତ ହେଇପାରେ, କିନ୍ତୁ ଯେ ଭକ୍ତ ନୁହେଁ ସେ ପ୍ରକାର ବ୍ରାହ୍ମଣଙ୍କୁ ଭୋଜନ ଦେଲେ କୌଣସି ମୂଲ୍ୟ ନାହିଁ, ତାଙ୍କୁ ଦାନ କଲେ ମଧ୍ୟ କୌଣସି ମୂଲ୍ୟ ନାହିଁ। ସେପରି ଏ ପ୍ରକାର ବ୍ରାହ୍ମଣ ମାନଙ୍କର କଥା କହିବାକୁ ଯାଇ କୁହାଯାଇଛି ଯେ ଏଇ ପ୍ରକାର ଯେଉଁମାନେ ବ୍ରାହ୍ମଣ, ବିଶେଷ କରି କଳିଯୁଗରେ ବ୍ରାହ୍ମଣ ନାହାନ୍ତି, କଳୁ ସର୍ବେ ଶୂଦ୍ର ସମ୍ଭବା, କଳିଯୁଗରେ ସବୁ ଶୂଦ୍ର ବ୍ରାହ୍ମଣ ନାହାନ୍ତି, କେବଳ ପଞ୍ଚରାତ୍ରିକ ବିଧାନରେ ସଂସ୍କାର ଯାହା କରାଯାଉଛି, ଯେଉଁମାନେ ଏଇ ବିଧାନରେ ସଂସ୍କୃତ ହେଉଛନ୍ତି ସେମାନେ ବୈଷ୍ଣବ, ସେମାନେ ପ୍ରକୃତରେ ବ୍ରାହ୍ମଣ, ଏ କଥା ଦିଆଯାଇଛି ଆମର। ତେଣୁ ଯେଉଁମାନେ ଏ ପ୍ରକାର ଜାତି ବ୍ରାହ୍ମଣ ସେମାନଙ୍କର ବ୍ରହ୍ମତ୍ୱ ନାହିଁ ବା ପ୍ରକୃତ ବ୍ରାହ୍ମଣତା ନାହିଁ, ସେମାନଙ୍କୁ ଆମେ ଯାହା ମହାଜନ ଶାସ୍ତ୍ର କହୁଛନ୍ତି ପିତୃଶ୍ରାଦ୍ଧ ଇତ୍ୟାଦି କାର୍ଯ୍ୟରେ ଶ୍ରାଦ୍ଧ ଦିବସ ମାନ କରି ସେମାନଙ୍କୁ ନିମନ୍ତ୍ରଣ କରିକି ଭୋଜନ ଦେବାରେ କୌଣସି ମୂଲ୍ୟ ନାହିଁ। ସେସବୁ ଶାସ୍ତ୍ର ସମ୍ମତ ନୁହେଁ, ମହାଜନ ସମ୍ମତ ନୁହେଁ। ଆଉ ସେଥିପାଇଁ ଶ୍ରାଦ୍ଧ ସମ୍ବନ୍ଧରେ ଏ କଥା ଯେ କୁହାଯାଉଛି ଆମର ବୈଷ୍ଣବ ସିଦ୍ଧାନ୍ତ ଅନୁଯାୟୀ ମହାପ୍ରସାଦ ଦ୍ୱାରା ବୈଷ୍ଣବ ବା ଆତ୍ମବସ୍ତୁ ଯୁକ୍ତ ହୁଅନ୍ତି। ଆତ୍ମୀୟଜନକୁ ବିଷ୍ଣୁ ବସ୍ତୁ ଦ୍ୱାରା ଶ୍ରଦ୍ଧା ପ୍ରଦର୍ଶନ ହିଁ ଶୁଦ୍ଧ ଶ୍ରାଦ୍ଧ, ତଦ୍ ବିପରୀତ ଅନୁଷ୍ଠାନ ବିଦ୍ଧ ଶ୍ରାଦ୍ଧ ବା ରାକ୍ଷସ ଶ୍ରାଦ୍ଧ। କୁର୍ମ ପୁରାଣ ବାକ୍ୟ ଉଦ୍ଧାର କରି ଶ୍ରୀ ହରିଭକ୍ତି ବିଳାସରେ ଶ୍ରୀ ସନାତନ ଗୋସ୍ୱାମୀ କହିଛନ୍ତି, ପ୍ରାପ୍ତେ ଶ୍ରାଦ୍ଧ ଦିନେ ଅପି ପ୍ରାଗନ୍ନମ ଭଗବତୀ ଅର୍ପୟେତ୍ ତଚ୍ଛେ ଶେଷଣୈବ କୁର୍ବିତ ଶ୍ରାଦ୍ଧମ ଭାଗବତୋ ନରଃ। ଭଗବନିଷ୍ଠ ବ୍ୟକ୍ତି ଶ୍ରାଦ୍ଧ ଦିନରେ ପ୍ରଥମତଃ ଭଗବାନଙ୍କ ଅନ୍ନପ୍ରଦାନ ପୂର୍ବକ ସେଇ ନିବେଦିତ ଅନ୍ନ ଶେଷ ଭାଗ ଦ୍ୱାରା ହିଁ ଶ୍ରାଦ୍ଧାନୁଷ୍ଠାନ କରିବେ। ବିଷ୍ଣୁ ନିବେଦିତାନ୍ନେନ ଯସ୍ତବ୍ୟଂ ଦେବତାନ୍ତରଂ ପିତୃଭ୍ୟସାପି ତଦ୍ଦେୟଂ ତଦାନନ୍ତ୍ୟାୟ କଳ୍ପତି। ଏ ପଦ୍ମପୁରାଣ ବାକ୍ୟ ଉଦ୍ଧାର କରି ଏ ହରିଭକ୍ତି ବିଳାସରେ ସନାତନ ଗୋସ୍ୱାମୀ କହିଛନ୍ତି, ବିଷ୍ଣୁଙ୍କୁ ନିବେଦିତ ଅନ୍ନ ଦ୍ୱାରା ଅନ୍ୟାନ୍ୟ ଦେବତାଗଣର ପୂଜା କରିବା କର୍ତ୍ତବ୍ୟ, ପିତୃପୁରୁଷମାନଙ୍କୁ ସେହି ମହାପ୍ରସାଦ ଅନ୍ନ ଅର୍ପଣ କରାଯିବ। ଭଗବାନ ବିଷ୍ଣୁ ଅଖଣ୍ଡ ଅନନ୍ତ ବସ୍ତୁ, ମହାପ୍ରସାଦ ବିଷ୍ଣୁଙ୍କଠାରୁ ଅଭିନ୍ନ, ତାହା ଖଣ୍ଡିତ ବସ୍ତୁ ନୁହେଁ, ତାହା ପିତୃ ବା ଦେବତାଗଣକୁ ଅର୍ପିତ ହେଲେ ଅତ୍ୟନ୍ତ ଧର୍ମ ଅର୍ଥାତ୍ ସେମାନଙ୍କର ଭଗବତ ସେବା ପ୍ରାପ୍ତିର ଯୋଗ୍ୟତା ପ୍ରାପ୍ତ ହୁଏ। ଯେଉଁମାନେ ବୈଷ୍ଣବ ବିଷ୍ଣୁ ଭକ୍ତ ବା ବୈଷ୍ଣବ ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ ସେମାନଙ୍କର ଅସାଧାରଣ ନିଷିଦ୍ଧ, ସ୍କନ୍ଦ ପୁରାଣରେ ଏ କଥା ଦିଆଯାଇଛି, ସଂକଳ୍ପଞ୍ଚ ତଥା ଦାନ ପିତୃ ଦେବାର୍ଚ୍ଚନାଦିକ ବିଷ୍ଣୁ ମନ୍ତ୍ରୋପଦିଷ୍ଟଶ୍ଚେନ କୁର୍ଯ୍ୟା ତୁସାଧାରଣ। ଯଦି କୌଣସି ବ୍ୟକ୍ତି ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ ହୋଇଥାନ୍ତି ତାହେଲେ ସେ ସଂକଳ୍ପ ଦାନ ପିତୃଦେବା ଆଦିର ଅର୍ଚ୍ଚନା ପ୍ରଭୃତି ଏବଂ କୁଶଧାରଣ କରିବେ ନାହିଁ। ଭଗବତ ଭକ୍ତଙ୍କର ଗୟା ଶ୍ରାଦ୍ଧ ବା ପିଣ୍ଡାଦି ପ୍ରଦାନର କୌଣସି ପ୍ରକାର ଆବଶ୍ୟକତା ନାହିଁ। ଏ କଥା ମଧ୍ୟ ଆମର କୁହାଯାଇଛି। କିଂ ଦତ୍ତୈର୍ ବହୁଭିଃ ପିଣ୍ଡୈର୍ ଗୟା ଶ୍ରଦ୍ଧାଦି ଭୀର୍ମୁନେ ଜୈରର୍ଚିତ ହର ଭକ୍ତ୍ୟା ଇତ୍ୟର୍ଥଞ୍ଚ ଦିନେ ଦିନେ। ଏ ସ୍କନ୍ଦ ପୁରାଣ ବାକ୍ୟ ଉଦ୍ଧାର କରି ହରିଭକ୍ତି ବିଳାସରେ ସନାତନ ଗୋସ୍ୱାମୀ କହିଛନ୍ତି, ଫେରୁ ସେ ଯେଉଁମାନେ ପ୍ରତିଦିନ ପିତୃଗଣର ଉଦ୍ଦେଶ୍ୟ ଭକ୍ତି ସହକାରେ ହରିଙ୍କର ରଚନା କରନ୍ତି, ଗୟା ଶ୍ରାଦ୍ଧାଦି ବା ବହୁ ବହୁ ପିଣ୍ଡଦାନରେ ସେମାନଙ୍କର କି ପ୍ରୟୋଜନ? ଅର୍ଥାତ୍ ସେମାନଙ୍କ ଗୟା ଶ୍ରାଦ୍ଧାଦିରେ କୌଣସି ଆବଶ୍ୟକତା ନାହିଁ। ପୁନଶ୍ଚ କରୁ ମାର୍ଗ ଶ୍ରାଦ୍ଧର ନାମାନ୍ତର ହେଉଛି ରାକ୍ଷସ ଶ୍ରାଦ୍ଧ। ସେହି ସ୍କନ୍ଦ ପୁରାଣ ବାକ୍ୟ ଉଦ୍ଧାର କରି ହରିଭକ୍ତି ବିଳାସରେ ସେ ସନାତନ ଗୋସ୍ୱାମୀ କହିଛନ୍ତି, ଯସ୍ତୁ ବିଦ୍ୟା ବିନିର୍ମୁକ୍ତ ମୂର୍ଖଂ ମତ୍ୱା ତୁ ବୈଷ୍ଣବ ବେଦ ବିଦ୍ଭ୍ୟୋ ଅଦୋଦାତ୍ ବିପ୍ରସାଦଂ ତଦ୍ ରାକ୍ଷସଂ ଭବେତ୍। ବୈଷ୍ଣବଙ୍କୁ ବିଦ୍ୟାହୀନ ମୂର୍ଖ ବୋଲି ମନେ କରିବା, ବେଦବିଦ୍ମାନଙ୍କୁ ଯେଉଁମାନେ ପଣ୍ଡିତ ତଥାଗତ ସ୍ମାର୍ଟ ବ୍ରାହ୍ମଣ ସେମାନଙ୍କୁ ଶ୍ରାଦ୍ଧ ପ୍ରଦାନ କଲେ ବିପ୍ରକୃତ ସେହି ଶ୍ରାଦ୍ଧ ରାକ୍ଷସ କରୁଛନ୍ତି ଗୃହୀତ ହଏ। ସେଥିପାଇଁ ଚୈତନ୍ୟ ଚରିତାମୃତ ଅନ୍ତଲୀଳାରେ ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟଙ୍କ ଆଚରଣ ଦେଖି ଦିଆଯାଇଛି। ଆଚାର୍ଯ୍ୟ କହେ ନ ତୁମି ନା କରିଓ ଭୟୋ,
ଆଚାର୍ଯ୍ୟ କହେ ନ ତୁମି ନା କରିଓ ଭୟୋ,
ସେଇଆ ତୋରି ବୋଲି ଶାସ୍ତ୍ର ଅଦ୍ୱୈତାଚାର୍ଯ୍ୟଙ୍କର ଉଦାହରଣ। ନାମାଶ୍ରୟୀ ଏକାନ୍ତ ଗୃହୀ ବୈଷ୍ଣବଙ୍କର ଶ୍ରାଦ୍ଧ କର୍ମାଦିରେ ଆବଶ୍ୟକତା ନାହିଁ। ନିତ୍ୟ ନୈମିତ୍ତ କାମ୍ୟ ଦାନ ସଂକଳ୍ପମେବ ଚ ଦୈବଂ କର୍ମ ତଥା ପୈତୃଂ ନ କୁର୍ଯ୍ୟା ବୈଷ୍ଣବ ଗୃହୀ। ଏ କଥା ଅଛି ଆମର ବିଷ୍ଣୁଙ୍କଠାରେ ଅନନ୍ୟ ଶରଣରେ ଆସିଥିବା ଗୃହସ୍ଥ ବୈଷ୍ଣବ ନିତ୍ୟ ନୈମିତ୍ତିକ କାମ୍ୟ ଦାନ ସଂକଳ୍ପ ଦୈବ ଏବଂ ପୈତୃକର୍ମ ଅର୍ଥାତ୍ ପିତୃଶ୍ରାଦ୍ଧ ଆଦି କରିବେ ନା, ତାଙ୍କର କୌଣସି ପ୍ରକାର ଆବଶ୍ୟକତା ନାହିଁ। କାରଣ ସେ ପ୍ରତିଦିନ ପ୍ରାୟ ସତତ ସବୁବେଳେ ଭଗବାନ ବିଷ୍ଣୁଙ୍କର ବା କୃଷ୍ଣଙ୍କର ସେବାରେ ଯେ ନିଯୁକ୍ତ ଥାନ୍ତି, ଯାହା କହନ୍ତି ପ୍ରେମମୟ ସେବା ଲଭିଙ୍ଗ ସର୍ଭିସ୍ ନିଯୁକ୍ତ ଥାନ୍ତି, ତାଙ୍କୁ ସନ୍ତୁଷ୍ଟ କରିଥାନ୍ତି, ତାଙ୍କର ଏସବୁ କରିବା କୌଣସି ଆବଶ୍ୟକତା ନାହିଁ। ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ ବା ଶ୍ରୀମଦ୍ ଭାଗବତର ସିଦ୍ଧାନ୍ତ ଅନୁଯାୟୀ ଯଥାର୍ଥ ରଙ୍ଗ ନିଶ୍ଚନ ତୃପ୍ତି ଦଶକନ୍ଦ ଭୁଜପୋଷାଖା ପ୍ରାଣା ପାହାରାଜ ରଥେନ୍ଦ୍ରିୟାଣୀ ତଥୈବ ସର୍ବାରଣ ନଚୁଦେଜା। ଏ କଥା ଆମର ଅଛି। ସେଥିପାଇଁ ଗଛ ମୂଳରେ ପାଣି ଦେଲେ ଶ୍ରୀମଦ୍ ଭାଗବତ କହୁଛନ୍ତି, ଗଛ ମୂଳରେ ପାଣି ଦେଲେ ଯେପରି ସମଗ୍ର ବୃକ୍ଷଟି ଜଳ ପାଇଯାଆନ୍ତି। ବୃକ୍ଷର ଡାଳ ପତ୍ର ଶାଖା ପ୍ରଶାଖା ଫଳ ଫୁଲ ଇତ୍ୟାଦିରେ ସ୍ୱତନ୍ତ୍ର ଭାବରେ ଜଳସେଚନ କରିବାର କୌଣସି ଆବଶ୍ୟକତା ନାହିଁ। ଆହାର୍ଯ୍ୟ ପଦାର୍ଥ ଯଦି ଉଦରକୁ ଦିଆଯାଏ ତାହେଲେ ସମଗ୍ର ଶରୀର ପୁଷ୍ଟି ସାଧିତ ହୁଏ। ସ୍ୱତନ୍ତ୍ର ଭାବରେ କୌଣସି ଅନ୍ୟକୁ ଆହାର୍ଯ୍ୟ ପଦାର୍ଥ ଦେବାର ଆବଶ୍ୟକତା ନାହିଁ। ତଦ୍ରୁପ ଭାବେ ଅଚ୍ୟୁତଙ୍କର ପୂଜା, ଭଗବାନଙ୍କର ପୂଜା ହେଲେ ଭଗବାନଙ୍କର ସନ୍ତୋଷ ବିଧାନ କରାଗଲେ ସମସ୍ତେ ସନ୍ତୁଷ୍ଟ ହୋଇଯାଆନ୍ତି, ଆଉ ଅସନ୍ତୁଷ୍ଟ କେହି ରଖିବେ ନା। କାରଣ ସେ ହେଉଛନ୍ତି ସମସ୍ତଙ୍କର ଉତ୍ସ ମୂଳ, ଗଛର ମୂଳ ସଦୃଶ। ଯେଉଁମାନେ ବୈଷ୍ଣବ ଭକ୍ତ ଭଗବାନ ବିଷ୍ଣୁଙ୍କର ବା କୃଷ୍ଣଙ୍କର, ସେମାନେ ସତତ ଭଗବାନଙ୍କ ପ୍ରେମମୟ ସେବା ନିଯୁକ୍ତ ଥିବା ହେତୁ ଭଗବାନ ସନ୍ତୁଷ୍ଟ କରୁଥିବା ହେତୁ ସେମାନଙ୍କର ଏଗୁଡ଼ିକର ଆବଶ୍ୟକତା ନାହିଁ।
कौन से प्रकार दैव श्राद्ध बा पितृ श्राद्ध कौन से आवश्यकता नहीं करवा उचित नहीं केवल श्राद्ध दिवस मान करे जहाँ कह शुद्ध श्राद्धर कथा कहला आमर वैष्णव मानू निमंत्रण कर अति व्ययबहुल व्यवस्था करवा उचित नुहे गोटे शुद्ध वैष्णव को जो निमंत्रण कर अभिजाचार्य प्रभु कले केवल हरिदास ठाकुर को निमंत्रण कर श्राद्ध पात्र भोजन कराइले तदुर्भाव गोटे शुद्ध वैष्णव को निमंत्रण कर भोजन कराइब भोजन दब दक्षिणा दब इत्यादि सेवाई कर महान फललाभ हम पितृपुरुष मान भगवान विष्णु सन्तुष्ट हो कृष्ण सन्तुष्ट हो पितृपुरुष सब सन्तुष्ट ये हूँ आम प्रकृत पक्ष श्राद्ध से सब पुराण कुम पुराण कुद्ध पुराण वाक्या उद्धार कर सनातन गोस्वामी कलिकास वर्णना दे कलि युग में प्रकृत पक्षे कौन ब्राह्मण ना सर्वे शूद्र जो मैंने पंचरात्रिक विधि अनुजाई वैष्णव गुरु द्वारा संस्कृत होती वैष्णव होना ब्राह्मण से वैष्णव ही ब्राह्मण से प्रकार वैष्णव शुद्ध वैष्णव ब्राह्मण को निमंत्रण करके श्राद्ध कार्य अनुष्ठान करवा उचित आम दिया ब्राह्मण वैष्णव संबंध में बहुत कथा आलोचना है नारदमुनि सब कथा कहते वैष्णव किपर ब्राह्मण अपेक्षा उन्नत से विषय आम आलोचना होती से भगवत मानक बुझा पड़ो जानापी पड़ो अनेक जाना बेदरे अच्छी जे श्राद्ध दिवस मानक ब्राह्मण भोजन देवाई पड़ो यहाँ बेदर अच्छे ये कहा जा नारद मुनि कहते से आम मैंने वेद को विश्वास करूँ श्राद्ध दिवस आदि आसिले ब्राह्मण निमंत्रण कर भोजन दि जाए कि प्रकृत ब्राह्मण किए योग्य ब्राह्मण किए ये संबंध में ज्ञान ना अनुसंग से कल युग तथागत ब्राह्मण मान को दौरान कौन से मूल्य ना बर एपरी कह प्रकार ब्राह्मण कल युग तथागत ब्राह्मण जाति ब्राह्मण जो मैंने ब्रह्मतत्व ना जानती ब्रह्मसूत्रेण गर्विता ब्रह्मतत्व जानती ना किंतु ब्रह्मसूत्र ये बड़ गर्व अनुभव कर प्रकार ब्राह्मण मान को जदि दान दि जाए ताल कौन है ना दान ग्रहण दाता सहित तो ग्रहिता उभय नर्कगामी हूँ दाता सहित ग्रहिता उभय नर्कगामी हूँ जेपरी पाषाण भेड़ा कर तुम्हें जदि स्वागत करने को इच्छा करे से भेड़े जदि तुम्हें आरोहण कर भेड़ा सहित जेपरी जी निमज्जित हे तद्रूप भाव ये प्रकार अजोग्य ब्राह्मण को जो तुम दान कर दाता सहित ग्रहिता ही।